ମୁଁ ଖୁସି ବେହେରା, ମୁଁ ଜଣେ ଭିନ୍ନକ୍ଷମ ଝିଅ, ମୁଁ କିଶୋରୀ ବାଳିକା। ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ କିଛି ବାର୍ତ୍ତା ଦେବା ପାଇଁ ଚାହୁଁଛି। କୌଣସି ବିକାଶମୂଳକ ଯୋଜନା ଆମର ସହଭାଗିତା ବିନା ସଫଳ ହୋଇପାରିବ ନାହିଁ। ଆମର ଜୀବନକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ନିଷ୍ପତ୍ତିରେ ଆମର ସ୍ୱର ଶୁଣାଯିବା ନିହାତି ଆବଶ୍ୟକ, କାହାକୁ ପଛରେ ଛାଡ଼ିବ ନାହିଁ। ଧନ୍ୟବାଦ।
ନମସ୍କାର, ମୁଁ ରଶ୍ମିତା ସେଠୀ। ମୁଁ ଭଗବତ ବସି 50 ନମ୍ବର ୱାର୍ଡରୁ କହୁଛି, ବରମୁଣ୍ଡାର। ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ କିଛି ବାର୍ତ୍ତା ଦେବା ପାଇଁ ଚାହୁଁଅଛି ମୁଁ। ଆମର କ୍ଷମତାକୁ ଚିହ୍ନନ୍ତୁ, ଅକ୍ଷମତାକୁ ନୁହେଁ। ଆମର ପ୍ରତିଭାକୁ ବ୍ୟବହାର କରି ସାମାଜିକ ପ୍ରଗତି ଆଣିବା ପାଇଁ ଆମକୁ ଉଚିତ ପ୍ଲାଟଫର୍ମ ଦିଅନ୍ତୁ।
ମୁଁ ଶ୍ରୀ ତାଳେଶ୍ୱର ସାହୁ। ମୁଁ 2ଟା ପିଲାର ଭିନ୍ନକ୍ଷମ ବାପା। ମୋର ୱାର୍ଡ ନମ୍ବର 50। ମୁଁ ଭଗବତ ବସ୍ତିରେ ରହୁଅଛି। ଆଜକୁ 1997 ମସିହାରୁ ଆଜି ପର୍ଯ୍ୟନ୍ତ ଏ ଜାଗାରେ ରହିଅଛୁ। ଆମକୁ ଦୟନୀୟ ସୁଯୋଗ ଦିଅ।